ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଯେବେ
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চালন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু পাস্টর পূর্ণচন্দ্র ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ଏହି ପୃଥିବୀକୁ ଆକ୍ରମଣ କରିସାରିଛି, ସେହି ଆକ୍ରମଣରୁ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସତା, ଆଜିର ଆଲୋଚନା ହେଉଛି ଯୀଶୁ ଖ୍ରୀଷ୍ଟ ଯେ ଆମର ପାପ କ୍ଷମା କରନ୍ତି, ବା ଜଗତର ପାପରେ ଆମର ପାପ, ଜଗତର ପାପରେ ଆମର ପାପ ଭାଗ ଏକ। ପ୍ରିୟ ଶ୍ରୋତା, ଯୀଶୁ ଖ୍ରୀଷ୍ଟ ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ପର ପ୍ରତିମୂର୍ତ୍ତି, ଏହିପରି ଏଭ୍ରି 1:3 କୁହେ। ସେ ନିଜ ନିମନ୍ତେ ମହାନ ବିଷୟ ଖୋଜି ନାହାନ୍ତି, କିନ୍ତୁ ସେ ନିଜ ଉପରେ ଦାସ ରୂପ ନେଲେ ଓ ମନୁଷ୍ୟର ରୂପରେ ଏହି ଜଗତକୁ ଆସିଲେ। ଆମମାନଙ୍କ ଉଦ୍ଧାର କରିବା ନିମନ୍ତେ ସେ ନିଜକୁ ନମ୍ର କଲେ ଓ ମରଣ ଯାଏ ପିତାଙ୍କର ଆଜ୍ଞାବହ ହୋଇ ରହିଲେ। ସେଥିନିମନ୍ତେ ଆମେ ଯୀଶୁଙ୍କର ପ୍ରଶଂସା କରିବା ସେଥିନିମନ୍ତେ ଯୀଶୁଙ୍କର ପ୍ରଶଂସା କରିଥାଉ। ସେ ଆମର ପରମେଶ୍ୱର, ଉଦ୍ଧାରକର୍ତ୍ତା ଓ ରାଜା ଅଟନ୍ତି। ଯୀଶୁ ପିତାଙ୍କର ଆଜ୍ଞାବହ ହୋଇଥିବାରୁ ଆମେ ତାହାଙ୍କ ପ୍ରଶଂସା କରୁ। ସେ ଯଦି ଅହଂକାର ହୋଇଥାନ୍ତେ ତାହେଲେ ଆମେ ନ କରିନଥାଉ। ଯଦି ସେ ଆଜ୍ଞା ବହ ହୋଇନଥାନ୍ତେ ତାହେଲେ ଆଜି ଆମେ ତାହାଙ୍କର ପ୍ରଶଂସା ନ କରିଥାନ୍ତେ। କିନ୍ତୁ ଈଶ୍ୱରଙ୍କ ପୁତ୍ର ଯେ ମୃତ୍ୟୁ ପର୍ଯ୍ୟନ୍ତ ପିତାଙ୍କର ଆଜ୍ଞାବହ ହୋଇ ରହିଲେ, ସେଥିନିମନ୍ତେ ଆଜି ସକାଳ ସୃଷ୍ଟି ଯୁଗାଯୁଗନ୍ତ ତାହାଙ୍କର ମହିମା କରୁଅଛନ୍ତି। ପ୍ରିୟ ଶ୍ରୋତା, ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ମେଷ ଶାବକ ହେଲେ ଓ ଜଗତର ସକଳ ପାପକୁ ନେଇଗଲେ। ଏହି ପ୍ରକାରେ ଲେଖାଯାଏ ଯେ ଆପଣାର ବାପ୍ତିସ୍ମର ସକଳ ପାପରୁ ନେଇଗଲେ। ଜଗତର ପାପ ନେଇଯିବାର ବର୍ତ୍ତମାନ ପ୍ରାୟ 2000 ବର୍ଷ ବିତି ଯାଇଅଛି। ପ୍ରିୟ ଶ୍ରୋତା, ବର୍ତ୍ତମାନ ଆମେ 2020 ଶତାବ୍ଦୀରେ ବସୁଛୁ। ଆପଣ ଓ ମୁଁ ଏହି ଜଗତରେ ଜନ୍ମରୁ ରହିଛୁ। ଜଗତରେ ପାପର ଆମର ପାପ ମଧ୍ୟ ରହିଅଛି। ସେହି ଆଦମଙ୍କ ପାପକୁ ଛାଡ଼ିବା ପରେ ଆମେ କ'ଣ ଜନ୍ମରୁ ଅନ୍ୟ କିଛି ପାପ କରିନାହୁଁ? ହଁ, ଆମେ ବହୁତ ପାପ କରିଛୁ। ଯୀଶୁ ଜାଣିଥିଲେ କି ଆମର ଜନ୍ମରୁ ଆରମ୍ଭ କରି ମରଣ ଦିନ ଯାଏ ଆମେ ପାପ କରିବୁ। ସେଥିନିମନ୍ତେ ସେ ଆଗରୁ ହିଁ ଆମର ସକଳ ପାପକୁ ନେଇଗଲେ। ଆମେ କ'ଣ ଆହ୍ୱାନ ବା ଆମେ କ'ଣ ଦେଖିପାରିବା କି? ଯଦି 70 ବର୍ଷ ଯାଏ ବଞ୍ଚିବୁ ତାହେଲେ ଆମର ପାପ 100 ଟ୍ରକ୍ରେ ଭରିଯିବ, କିନ୍ତୁ ଯୀଶୁ ତାହାଙ୍କର ବାପ୍ତିସ୍ମରେ ଆମର ସେହି ସକଳ ପାପକୁ ନେଇଗଲେ ଓ କୃଷରେ ସେଥି ନିମନ୍ତେ ବିଚାରିତ ହେଲେ। ଯଦି ଯୀଶୁ କେବଳ ଆଦମଙ୍କ ପାପକୁ ହିଁ ନେଇଥାନ୍ତେ ତାହେଲେ ଆମେ ସମସ୍ତେ ପାପ କରି ମରିବୁ ଓ ନର୍କଗାମୀ ହେବୁ। ଯଦି ଆମେ ଏହି ପ୍ରକାର ଅନୁଭବ ମଧ୍ୟ କରୁ ସେ ଆମର ପାପକୁ ନେଇ ନାହାନ୍ତି, ତଥାପି ଏହା ସତ କି ସେ ସକଳ ପାପକୁ ନେଇଛନ୍ତି? ଏହି ଜଗତରେ ଆମେ କେତେ ପାପ କରିଥାଉ? ଆମେ ଯେତେ ପାପ କରୁ ସେହି ସକଳ ପାପ ଜଗତର ପାପରେ ମୃତ ଅଟେ। ଯୀଶୁ ଯେତେବେଳେ ଜହନଙ୍କୁ ତାଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ କହିଲେ ସେ ଏହି ବିଷୟକୁ କହୁଥିଲେ। ଯୀଶୁ ନିଜେ ଏହି ବିଷୟରେ ସାକ୍ଷା ଦିଅନ୍ତି କି ସେ ଆମର ସକଳ ପାପକୁ ନେଇଛନ୍ତି। ପରମେଶ୍ୱର ଆପଣାର ଦାସକୁ ଯୀଶୁଙ୍କ ଆଗ ପ୍ରେରଣ କଲେ ଓ ସେ ଯୀଶୁଙ୍କୁ ବାପ୍ତିସ୍ମ ଦେଲେ, ଏହିପରି ଆମେ ପାଉଅଛୁ। ମନୁଷ୍ୟମାନଙ୍କ ପ୍ରତିନିଧି ଜହନଙ୍କ ଦ୍ୱାରା ସେ ବାପ୍ତିଜିତ ହେଲେ। ଆପଣାର ମସ୍ତକ ନତ କରି ସେ ଜଗତର ସକଳ ପାପକୁ ନିଜ ଉପରକୁ ନେଇଥିଲେ। ପ୍ରିୟ ଶ୍ରୋତା, ଆମର ସକଳ ପାପ 20-30 ଓ 30-40 ପଦ ଯଦି ପଡ଼ିବେ, ଏହି ପ୍ରକାରେ ଆମର ସନ୍ତାନ ଗଣର ପାପ ମଧ୍ୟ ଜଗତର ପାପରେ ମିଳିଅଛେ ଓ ଏହି ସକଳ ପାପକୁ ଯୀଶୁ ତାହାଙ୍କ ମୃତ୍ୟୁରେ ତାହାଙ୍କ ଜୀବନ ଦେବା ଦ୍ୱାରରେ ନେଇଛନ୍ତି। ଏହି ସମସ୍ତ ବିଷୟ ପରେ କିଏ କହିବ କି ଜଗତରେ ପାପ ଅଛି ଯାହାକି ଯୀଶୁ ନେଇ ନାହାନ୍ତି? ଯୀଶୁ ଜଗତର ସକଳ ପାପକୁ ନେଇଛନ୍ତି ଓ ଆମ୍ଭେମାନେ ଯେତେବେଳେ ଏହି ସମସ୍ତ ବିଷୟ ବିଶ୍ୱାସ କରିବୁ ତାହେଲେ ଆମେ ପରିତ୍ରାଣ ପ୍ରାପ୍ତ ହେବୁ। ଅନେକ ଲୋକ ସେମାନଙ୍କର ଜୀବନର ଚିନ୍ତାଧାରାରେ କହିଥାନ୍ତି ଓ ଚିନ୍ତା କରନ୍ତି କି ସେମାନଙ୍କର ଜୀବନ ଅତି ଗୁରୁତ୍ୱ ଅଟେ। ଅନେକ ଲୋକ ଏହି ପ୍ରକାର ସମସ୍ୟାର ଜୀବନରେ ବାସ କରନ୍ତି। ଏହି ପ୍ରକାର ଅନେକ ଲୋକ କଠିନ ସମୟ ବିତାଇଛନ୍ତି। ନୂତନ ଜନ୍ମ ପ୍ରାପ୍ତ ହେବା ଆଗରୁ ମୁଁ ମଧ୍ୟ ଏହି ପ୍ରକାର ଜୀବନ ବିତାଇଥିଲି। ପ୍ରିୟସତା, ତମେ କି ପ୍ରକାରେ ପାପ ମୋଚନର ସୁସମାଚାର ଯୀଶୁଙ୍କର ବାପ୍ତିସ୍ମ ଓ ତାହାଙ୍କର ରକ୍ତକୁ ବୁଝିବ ନାହିଁ କିମ୍ବା ଗ୍ରହଣ କରିବ ନାହିଁ? ପ୍ରିୟସତା, ପାପୀଙ୍କ ପାଇଁ ଏକ ପରିତ୍ରାଣ, ପାପୀଙ୍କ ପାଇଁ ଉଦ୍ଧାର କରିବା ନିମନ୍ତେ ଯୀଶୁ ମରଣ ହୋଇଥିଲେ। ତାହେଲେ ଆସନ୍ତୁ ଜହନ 19 ପର୍ବ ପଢ଼ିବା। ତହିଚକ ସେମାନେ ଯୀଶୁଙ୍କୁ ଘନିଏ ଗଲେ, ଆଉ ଯୀଶୁ ଆପେ କୃଷ ପହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରି ଭାଷାରେ ଗଲଗଥା ବୋଲି କହନ୍ତି, ସେଠାକୁ ବାହାରି ଗଲେ। ସେଠାରେ ସେମାନେ ତାହାକୁ କୃଷରେ ଚଢ଼େଇଲେ ଓ ତାହାଙ୍କ ସହିତ ଆଉ 2 ଜଣଙ୍କୁ ଚଢ଼େଇଲେ। 2 ପାଖରେ 2 ଜଣଙ୍କୁ ଆଉ ମଝିରେ ଯୀଶୁଙ୍କୁ। ଆଉ ପିଲା ତ ଗୋଟିଏ ଅଭିଯୋଗ ପତ୍ର ଲେଖି କୃଷ ଉପରେ ଲଗାଇଲେ। ସେଥିରେ ଲେଖିଥିଲା, ନାଜାରୀୟ ଯୀଶୁ, ଯୁହୁଦୀମାନଙ୍କ ରାଜା। ପ୍ରିୟସତା, ପ୍ରିୟ ମିତ୍ର, ଯୀଶୁ ଖ୍ରୀଷ୍ଟ ଜଗତର ସକଳ ପାପକୁ ନେଲେ ଓ ସେହି ପାପ ନିମନ୍ତେ ପିତଳଙ୍କ ଦ୍ୱାରା କୃଷପ୍ରୀତ ନିମନ୍ତେ ଦଣ୍ଡ ପ୍ରାପ୍ତ ହେଲେ। ଏହି ଦୃଶ୍ୟକୁ ଦେଖିବା ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି। ସେଠାରେ ଅନ୍ମର ପରିଣତ ପୂର୍ଣ୍ଣ ଗୋଟିଏ ପାତ୍ର ଥିଲା, ତେଣୁ ସେମାନେ ଅନ୍ମରସ ପରିପୂର୍ଣ୍ଣ ଗୋଟିଏ କାଠିଆ ଓଜ ପନ କଲେ, ଲଗାଇ ତାହାଙ୍କ ମୁଖ ପାଖକୁ ଦେଲେ। ସେଥିରେ ଯୀଶୁ ସେହି ଅନ୍ମରସ ପାନ କରି କହିଲେ, ସମାପ୍ତ ହେଲା। ଆଉ ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ। ଯୀଶୁ କହିଲେ, ସମାପ୍ତ ହେଲା, ଏହାପରେ ସେ କୃଷରେ ପ୍ରାଣ ତ୍ୟାଗ କଲେ। ତିନି ଦିନ ପରେ ସେ ମୃତ୍ୟୁମାନଙ୍କ ମଧ୍ୟରୁ ଜୀବିତ ହେଲେ ଓ ସ୍ୱର୍ଗ ଆହରଣ କଲେ। ପ୍ରିୟସୋତା, ଜହନଙ୍କ ଦ୍ୱାରା ବାପ୍ଟିସ୍ମ ଓ କୃଷରେ ତାହାଙ୍କର ମୃତ୍ୟୁ ଭିନ୍ନ ଭିନ୍ନ ହେବ ନାହିଁ। ଏକ ବିନା ଅନ୍ୟଟିର କିଛି ମହତ୍ଵ ନାହିଁ। ଏଥି ନିମନ୍ତେ ଆସ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେବା, କାରଣ ସେ ଆମ ପାପ ମୋଚନ ପାଇଁ ସେ କୃଷରେ ଜୀବନ ଦାନ ଦେଲେ। ଶାରୀରିକ ଅଭିଳାଷ ସବୁବେଳେ ଶରୀରର ଅଭିଳାଷ ହିଁ ପୂରଣ କରିଥାଏ, ସେଥିପାଇଁ ଆମେ ପାପରୁ ବଞ୍ଚିତ ହେବା କଷ୍ଟକର ଅଟେ। ଏହି ଅଭିଳାଷରୁ ମୁକ୍ତି ପାଇବା ନିମନ୍ତେ ଯୀଶୁ ମୃତ୍ୟୁ ରକ୍ତ ଆଉ କୃଷରେ ମୃତ୍ୟୁ ହେଲେ। ଯେଉଁମାନେ ସମ୍ପୂର୍ଣ୍ଣ ପରିତ୍ରାଣ ପାଇଛନ୍ତି ସେମାନେ ବେଥଲିୟମ ଜନ୍ମ ଜର୍ଦ୍ଦନରେ ବାପ୍ତିଜିତ କୃଷପିତ ଓ ପୁନରୁଦ୍ଧିତ ଯୀଶୁଙ୍କ ଠାରେ ବିଶ୍ୱାସ କରି ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ। ଆମେ ସେହି ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଓ ଚିରନ୍ତନ ତାହାଙ୍କ ପ୍ରଶଂସା କରୁ, ଯେପରି ଜହନ ସୁସମାଚାର ଶେଷ ପର୍ବରେ ପୁନରୁଦ୍ଧିତ ହେବା ପରେ ଯୀଶୁ ଗଲିଲିକୁ ଗଲେ, ସେ ପିତରଙ୍କ ନିକଟକୁ ଗଲେ ଓ କହିଲେ, ହେ ଜହନଙ୍କ ପୁତ୍ର ସିମନ, ତୁମେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ଓ ପିତର କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଯୀଶୁ ତାଙ୍କୁ କହିଲେ, ମୋର ମେଷ ଶାବକମାନଙ୍କୁ ଚରାଅ। ଯୀଶୁଙ୍କ ରକ୍ତ ଓ ପାପମୋଚନର ସୁସମାଚାର ବିଷୟରେ ପିତର ଅନୁଭବ କରିପାରିଥିଲେ। ବର୍ତ୍ତମାନ ସେହି ସମସ୍ତ ବିଷୟରେ ବିଶ୍ୱାସ କରିବା ଦ୍ୱାରା ସେ ସେହି ପାପମୋଚନର ସୁସମାଚାରକୁ ନିଜ ଜୀବନରେ ଦେଖିପାରିଲେ ଓ ନିଜ ମଧ୍ୟରେ ଦୃଢ଼ ହୋଇ ଯୀଶୁଙ୍କର ସେବା କରିପାରୁଥିଲେ। ପ୍ରିୟସୋତା, ଆସନ୍ତୁ ପଢ଼ିବା ଜହନ 21:15। ସେଠିରେ ଲେଖାଯାଇଛି, ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ସିମନ ପିତରଙ୍କୁ ପଚାରିଲେ, ହେ ଜହନଙ୍କ ପୁତ୍ର ସିମନ, ତୁମେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ଓ ପିତର କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଛି ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, ମୋର ମେଷ ଶାବକମାନଙ୍କୁ ଚରାଅ। ଯୀଶୁ ନିଜର ମେଷ ଶାବକମାନଙ୍କୁ ପିତରଙ୍କ ଦାୟିତ୍ୱରେ ଦେଇପାରିଲେ, କାରଣ ପିତର ତାହାଙ୍କ ଶିଷ୍ୟ ଥିଲେ ଯାହାକି ସମ୍ପୂର୍ଣ୍ଣ ଭାବେ ପରିତ୍ରାଣ ପ୍ରାପ୍ତ ହୋଇଥିଲେ ଓ ପିତର ଧାର୍ମିକ ପରମେଶ୍ୱରଙ୍କ ସିଦ୍ଧ ଦାସ ଥିଲେ। ଯଦି ପିତର ତାହାଙ୍କ ପ୍ରତିଦିନର ପାପ ସକାଶେ ପାପୀ ହୋଇଥାନ୍ତେ, ତାହେଲେ ଯୀଶୁ ତାହାଙ୍କୁ ସୁସମାଚାର ପ୍ରଚାର କରିବା ନିମନ୍ତେ କହିନଥାନ୍ତେ, କାରଣ ପିତରଙ୍କ ସହିତ ଯୀଶୁଙ୍କ ସତ୍ୟତ୍ୱ ବା ପ୍ରତ୍ୟେକ ଶିଷ୍ୟ ପାପ କରୁଥିଲେ। ତଥାପି ଯୀଶୁ ସେମାନଙ୍କ ସୁସମାଚାର ପ୍ରଚାର କରିବାକୁ କହିଥିଲେ, କାରଣ ସେମାନେ ଯୀଶୁଙ୍କର ବାପ୍ତିସ୍ମ, ଯୀଶୁଙ୍କର ମୃତ୍ୟୁ, ଯୀଶୁଙ୍କର ରକ୍ତରେ ବିଶ୍ୱାସ କରୁଥିଲେ ଓ ପାପମୋଚନର ପରିତ୍ରାଣରେ ବିଶ୍ୱାସ କରୁଥିଲେ। ପ୍ରିୟସୋତା, ଆମେ ଜାଣୁ ଆମେ ପାପ କରିଅଛୁ, ଯେପରି ପିତରଙ୍କ ପ୍ରତି ଯୀଶୁଙ୍କର ବାକ୍ୟକୁ ନିରୀକ୍ଷଣ କରିବା, ହେ ଜହନଙ୍କ ପୁତ୍ର ସିମନ, ତୁମେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଛ? ଯେପରି ପିତର କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ତାହାଙ୍କର ପ୍ରେମ ବାସ୍ତବିକ ଥିଲା। ଏହା ସେହି ପାପମୋଚନ ସୁସମାଚାରର ଉପାସନା ହୋଇଥିଲା। ଯୀଶୁ ଯଦି ପିତରଙ୍କ ସହ ସମସ୍ତ ଶିଷ୍ୟଙ୍କୁ ପାଦ ଧୋଇ ସେମାନଙ୍କୁ ପାପମୋଚନର ସୁସମାଚାର ଶିକ୍ଷା ଯଦି ଦେଇନଥାନ୍ତେ, ସେମାନେ ଏହି ପ୍ରକାରେ ସେମାନଙ୍କର ପ୍ରେମକୁ ସ୍ୱୀକାର କରିପାରିନଥାନ୍ତେ। ଅନ୍ୟ ବାକ୍ୟରେ ବା ଅନ୍ୟ ଶବ୍ଦରେ, ଯଦି ଯୀଶୁ ସେମାନଙ୍କ ନିକଟକୁ ଆସି ପଚାରିଥାନ୍ତେ, ତୁମ୍ଭେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ପିତର ଏହି ପ୍ରକାରେ କହିଥାନ୍ତେ, ପ୍ରଭୁ, ମୁଁ ଏହି ପ୍ରକାର କରିପାରିବି ନାହିଁ। ମୁଁ ଜଣେ ପାପୀ ଓ ଏହି ସମସ୍ତ ବିଷୟ ଠାରୁ ଅଧିକ ପ୍ରେମ କରି ନପାରେ। ମୋତେ ମୋ ରାସ୍ତାରେ ଛାଡ଼ି ଦିଅ। ଏହି ପ୍ରକାରେ ଯୀଶୁଙ୍କ ଠାରୁ ନିଜକୁ ବଞ୍ଚାଇବା ନିମନ୍ତେ ପିତର ଧାଇଁ ପଳାଇଥାନ୍ତେ। କିନ୍ତୁ ଆସନ୍ତୁ ପିତରଙ୍କ ଉତ୍ତରକୁ ଆଲୋଚନା କରିବା। ସେ ପାପମୋଚନ ସୁସମାଚାର ଯୀଶୁଙ୍କୁ ବାପ୍ଟିସ୍ମ ଓ ତାହାଙ୍କ ରକ୍ତ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲା। ସେଥିନିମନ୍ତେ ପିତର କହିପାରିଥିଲେ କି ହଁ ପ୍ରଭୁ, ତୁମେ ଜାଣ କି ମୁଁ ତୁମକୁ ସ୍ନେହ କରୁଛି। ପ୍ରିୟ ସତା, ଅଧିକ ସମୟରେ ଆମେ ସାଂସାରିକ କାର୍ଯ୍ୟରେ ବାନ୍ଧି ହୋଇଯାଇଥାଉ। ଯେବେ ପବିତ୍ର ଶାସ୍ତ୍ର, ଯେବେ ପବିତ୍ର ବାକ୍ୟ, ଯେବେ ପ୍ରଭୁଙ୍କ ବାକ୍ୟ ଆମେ ଶୁଣୁ, ଆଉ ଯଦି ଯୀଶୁଖ୍ରୀଷ୍ଟ ଆପଣମାନଙ୍କୁ ଏହିପରି ପ୍ରଶ୍ନ କରନ୍ତି, କ'ଣ ମୋତେ ଅଧିକ ପ୍ରେମ କରୁଅଛ, କ'ଣ ଆପଣମାନେ ସେହି ପିତରଙ୍କ ପରି ଉତ୍ତର ଦେଇପାରିବେ କି ହଁ ପ୍ରଭୁ ମୁଁ ତୁମକୁ ପ୍ରେମ କରେ ଆଉ ତୁମେ ଜାଣିଅଛ। ପ୍ରିୟ ଶ୍ରୋତା, ଆମେ ସମସ୍ତେ ଏହି ସାଂସାରିକ ଜୀବନରେ ବିତାଉଅଛୁ, ଏହି ସଂସାରରେ ଅଛୁ, ଯାହା ସାଂସାରିକ କାର୍ଯ୍ୟରେ ନିଜକୁ ନିଯୁକ୍ତ କରିଅଛୁ। ବେଳେ ବେଳେ ଏହିପରି ସମୟ ଆସେ ଯେବେ ଯୀଶୁଖ୍ରୀଷ୍ଟ ତାଙ୍କ ଶାସ୍ତ୍ର ଦ୍ୱାରା ଆମମାନଙ୍କୁ ପଚାରନ୍ତି, କ'ଣ ତୁମେ ମୋତେ ଅଧିକ ପ୍ରେମ କର କି। ପ୍ରିୟ ଶ୍ରୋତା, ଆପଣଙ୍କ ଉତ୍ତର କ'ଣ ହୁଏ ମୁଁ ଜାଣେ ନା, ମାତ୍ର ଈଶ୍ୱର ତୁମକୁ ବହୁତ ପ୍ରେମ କରନ୍ତି। ଯେହେତୁ ପରମେଶ୍ୱର ଏହି ଜଗତକୁ ପ୍ରେମ କଲେ, ସେହି କାରଣରୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ମନୁଷ୍ୟମାନଙ୍କ ଠାରେ ବାସ କଲେ, ମନୁଷ୍ୟମାନଙ୍କ ଆଚରଣ ଦେଖିଲେ, ସେମାନଙ୍କ ଦୁଃଖ କଷ୍ଟ ବାଧା, ସେମାନଙ୍କ ରୋଗକୁ ଦୂର କଲେ, ସେମାନଙ୍କ ଆଧ୍ୟାତ୍ମିକ ଶିକ୍ଷା ଦେଲେ, ଜୀବନର ଆଶା ଦେଖେଇଲେ, ସେମାନଙ୍କୁ ବଞ୍ଚାଇବା ନିମନ୍ତେ, ଆମକୁ ବଞ୍ଚାଇବା ନିମନ୍ତେ, ଯାହା ଆମେ ଜନ୍ମଠୁ ଆଜି ଯାଏ ପାପ କରିଅଛୁ, ସେହି ପାପ ମୋଚନ କରିବା ନିମନ୍ତେ ଆମ ନିମନ୍ତେ ସେ କୃଷରେ ମରଣ ହେଲେ, ଯେପରି ତାହାଙ୍କ ମରଣ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ପ୍ରିୟ ଶ୍ରୋତା, ଯୀଶୁ ଯେ ଏହି ପୃଥିବୀରେ ଆପଣା ଦାସତ୍ୱ ପରି ରହି, ଯିଏକି ରାଜାଙ୍କ ରାଜା, ପ୍ରଭୁଙ୍କ ପ୍ରଭୁ, ସେ ମନୁଷ୍ୟ ସେବାରେ ଲାଗିଥିଲେ। କାହିଁକି? ଯେପରି ଯେଉଁ ମନୁଷ୍ୟ ପାଇଁ ସେ ଏହି ଜଗତକୁ ଆସିଥିଲେ, ତାହାଙ୍କ କାର୍ଯ୍ୟ ଦ୍ୱାରା, ତାହାଙ୍କ ସେବା ଦ୍ୱାରା, ତାହାଙ୍କ ମୃତ୍ୟୁ ଦ୍ୱାରା ଯେଉଁ ମନୁଷ୍ୟ ଆପଣା ଅଧିକାରକୁ ହରାଇଛନ୍ତି, ସେହି ଅଧିକାର ସେମାନେ ପ୍ରାପ୍ତ ହୋଇପାରିବେ। ଏଥି ନିମନ୍ତେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ଆଉ ମନୁଷ୍ୟମାନଙ୍କ ଠାରେ ବାସ କଲେ, ଆଉ ପରିଶେଷ ଜୀବନଦାନ ଦେଲେ, ଯେପରି ତାଙ୍କ ମୃତ୍ୟୁ ଦ୍ୱାରା ଆମେ ଆମ ଜୀବନର ଯାହା କିଛି ପାପ କରିଅଛୁ, ସେହି ପାପ ସବୁ କ୍ଷମା ପ୍ରାପ୍ତ ପାଇପାରିବା ଓ ସ୍ୱର୍ଗରାଜ୍ୟ ଯିବା ପାଇଁ ଯୋଗ୍ୟତା ହୋଇପାରିବା। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ସମସ୍ତେ ତାହାଙ୍କ ବାକ୍ୟରେ ଧ୍ୟାନ ଦେଇ, ତାହାଙ୍କ ନାମରେ ବିଶ୍ୱାସ କରି, ଯିଏକି କୃଶପିତ ହୋଇ ମରଣ ହେଲେ, ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି, ଆଉ ଥରେ ସେ ଆସିବେ ସମସ୍ତଙ୍କୁ ନେବା ପାଇଁ। କ'ଣ ଆପଣ ପ୍ରସ୍ତୁତ ଅଛନ୍ତି କି? ଆପଣ ଆପଣା ପାପ ସବୁ ସ୍ୱୀକାର କରି ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି କି? ତାହେଲେ ବର୍ତ୍ତମାନ ହିଁ ସେହି ସମୟ। ଚାଲନ୍ତୁ ସେହି ଆଶାରେ ଆମେ ନିଜକୁ ଖ୍ରୀଷ୍ଟଙ୍କ ହସ୍ତରେ ସମର୍ପଣ କରି ଏକ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ସର୍ବସୃଷ୍ଟି ତ୍ରାଣକର୍ତ୍ତା ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ଧନ୍ୟବାଦ କରୁଛୁ ପ୍ରଭୁ, ତୁମ ସେହି ମରଣ ଆମ ପାଇଁ ତୁମେ କୃଶରେ ମରଣ ହେଲ, ଯେପରିକି ତୁମ ସେହି ମୃତ୍ୟୁ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ପାଇପାରିବ। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେଉଁ ରକ୍ତ ତୁମେ ସେହି କୃଶରେ ବୁହାଇଲ। ପ୍ରଭୁ ବର୍ତ୍ତମାନ ଆମେ ଆମ ପରିବାର ସମସ୍ତେ ତୁମ ସେହି ପ୍ରେମମୟ ହସ୍ତରେ ସମ୍ପୂର୍ଣ୍ଣ କରୁଅଛୁ। ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ତୁମ ସହିତ ମିଶି ଯିବା ପାଇଁ ଏକ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRENDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।